ନମସ୍ତେ, ଆପଣ ମୁଁ ଏଠି ଆସି 25 ବର୍ଷ ହେଲା ରହିଲିଣି, ପାଣି ଘଣ୍ଟି ଶୋଇଛି। ମୋ ନାଁ ବିଳାସ ସାହୁ,
ବିଳାସିନୀ ନୁହଁ, ବିଳାସ କୋଉଟା ଉଠିଛି ତ,
ମୋ ନାଁ ବିଳାସିନୀ ସାହୁ। ପାଣି ଘଣ୍ଟି ଦଉଥିଲେ ଅସୁବିଧା କିଛି ହଉନଥିଲା, ଏବେ ଏନି ଟାଇମ ପାଣି ଆପଣ 24 ଘଣ୍ଟିଆ ଦିଅନ୍ତୁ, ଲୋକମାନେ ହଇରାଣ ହଉଛନ୍ତି ପାଣି ସେଟା ଯାଇ ଖରାଦିନ ଆଗରୁ ଆମେ ଆପଣ କୁହରୁ ଏଠୁ ସେଠୁ ପାଣି ଆଣିକି ଚଳୁଥିଲୁ, ଏବେ ଆଉ ସେଗୁଡା କିଛି ନାହିଁ, ପାଣି ଚଳା ପ୍ରୋବ୍ଲେମ ହଉଛି ଏଠି, ଆଉ ହଇରାଣ ଲୋକମାନେ ହଉଛନ୍ତି, ଆଉ ଗାଧେଇବାକୁ ଖାଇବାକୁ ପିଲାଙ୍କର ସଫା ସୁତର